वासुदेवाय
भगवते वासुदेवाय
ओम नमो
નીચેગામી ક્રોધ કવળરૂ રક્ષા થાય. પરંતુ શ્રી ભગવાન તાંકર ક્રમવર્ધમાન વિદ્યા આનંદ લાભ નિમિત્ત અનેક રૂપરે વિસ્તૃત હોઇ એવં જીવગણ ସେ ବିଦ୍ୟା ଆନନ୍ଦର ଅଂଶବିଶେଷ ଅଟନ୍ତି. ସେମାନଙ୍କ ମଧ୍ୟ ଆଂଶିକ ସ୍ୱାଧୀନତା ଅଛି, କିନ୍ତୁ ସେମାନେ ଯେତେବେଳେ ସେହି ସ୍ୱାଧୀନତାର ବ୍ୟବହାର କରନ୍ତି, ସେତେବେଳେ ସେମାନଙ୍କର କୃଷ୍ଣ ସେବା ମନୋଭୂତି ଇନ୍ଦ୍ର ସୁଖ ଉପଭୋଗ ମନୋଭୂତିରେ ରୂପାନ୍ତରିତ ହୋଇଯାଏ ଏବଂ ସେଇଥିପାଇଁ ସେମାନେ କାମାଧୀନ ହୋଇପଡ଼ନ୍ତି. ଜୀବର ଏହି କାମ ପିପାସା ମେଣ୍ଟାଇବା ନିମିତ୍ତ ବଧଜୀବକୁ ଏହି ସୁବିଧା ଦେବା ନିମିତ୍ତ ଭଗବାନ ଏହି ଭୌତିକ ସୃଷ୍ଟି କରିଛନ୍ତି. କିନ୍ତୁ ଯେତେବେଳେ ସେମାନେ ବାରମ୍ବାର କାମ ପିପାସାରେ ପ୍ରମୋଦିତ ହୋଇ ପ୍ରଦୀପ କର୍ମରେ ବରାବର ନିଯୁକ୍ତ ହୁଅନ୍ତି ଏବଂ ତଦ୍ୱାରା ପରିଣାମତଃ ସେମାନେ ପ୍ରତାଳିତ ହୁଅନ୍ତି, ସେତେବେଳେ ସେମାନେ ଅର୍ଥାତ୍ ଜୀବ ସେମାନଙ୍କ ପ୍ରକୃତ ସ୍ଥିତି ବା ସ୍ୱରୂପ ସ୍ଥିତି ସମ୍ବନ୍ଧରେ ଜିଜ୍ଞାସା କରିବାକୁ ଆରମ୍ଭ କରନ୍ତି. ଏହି ଜିଜ୍ଞାସା ବେଦାନ୍ତ ସୂତ୍ରର ପ୍ରାରମ୍ଭ ଅଟେ. ସେଥିରେ କୁହାଯାଇଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ଅର୍ଥାତ୍ ବ୍ୟକ୍ତି ବ୍ରହ୍ମ ଜିଜ୍ଞାସା କରିବା ଉଚିତ. ଶ୍ରୀମଦ ଭାଗବତରେ ସେହି ପରମ୍ପରାଙ୍କର ବର୍ଣ୍ଣନା ଦିଆଯାଇ କୁହାଯାଇଛି ଜନ୍ମାଦେଶ ଲୋକ ନିଆ ବିତର୍କସ୍ଥ, ଅର୍ଥାତ୍ ପରମ୍ପରମ ହେଉଛନ୍ତି ସମସ୍ତଙ୍କର ଉଦ୍ଭବ ସ୍ଥଳ. ତେଣୁ କାମର ଉତ୍ପତ୍ତି ସ୍ଥଳ ମଧ୍ୟ ପରମ୍ପରମ ଅଟନ୍ତି. ତେଣୁ ଯଦି କାମ ଭଗବତ ପ୍ରେମ ବା କୃଷ୍ଣ ଚେତନାରେ ରୂପାନ୍ତରିତ ହୋଇଯାଏ, ଅର୍ଥାତ୍ ବ୍ୟକ୍ତି ଯେତେବେଳେ ସବୁକିଛି କୃଷ୍ଣ ନିମିତ୍ତ ହିଁ କାମନା କରେ, ସେତେବେଳେ ଉଭୟ କାମ ଓ କ୍ରୋଧ ବିଜୟଭାବପୂର୍ଣ୍ଣ ହୋଇଯାଏ. ଶ୍ରୀ ରାମଚନ୍ଦ୍ର ଦେବଙ୍କର ପ୍ରଧାନ ସେବକ ଶ୍ରୀ ହନୁମାନଙ୍କୁ ଭଗବାନଙ୍କ ସନ୍ତୋଷ ବିଧା ନିମିତ୍ତ ତାଙ୍କର କ୍ରୋଧକୁ ଭଗବାନଙ୍କ ଶତ୍ରୁମାନଙ୍କ ଉପରେ ବ୍ୟବହାର କରିଥିଲେ. ତେଣୁ କାମ ଓ କ୍ରୋଧ ଯେତେବେଳେ କୃଷ୍ଣ ଚେତନାରେ ବ୍ୟବହୃତ ହୁଏ, ସେତେବେଳେ ସେ କାମ ଓ କ୍ରୋଧ ଆମର ଶତ୍ରୁ ନ ହୋଇ ବନ୍ଧୁ ହୋଇଯାଆନ୍ତି. ଆଜି ଆମର ବହୁତ ସୌଭାଗ୍ୟ ଯେ ନାଥମାନଙ୍କ ଆତିଥ୍ୟ ପ୍ରଦାନ କରିଛନ୍ତି. ଯାହା ହଉ, ଆଜି ଆମେ ଭଗବାନଙ୍କର ଏଇ ବାହୁଡ଼ା ଯାତ୍ରା ପବିତ୍ର ଆଷାଢ଼ ଶୁକ୍ଳ ଦଶମୀ ତିଥି ଭଗବାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ତେଣୁ ଏହି ଉପଲକ୍ଷେ ଆମେ ଆଜି ଏଠାରେ ଆମ ସନ୍ଧ୍ୟା କୀର୍ତ୍ତନ କଲେ ଏବଂ ବର୍ତ୍ତମାନ ଭଗବତ ଗୀତା ବିଷୟରେ କିଛି ସମାଲୋଚନା କରିବା. ତେଣୁ ଏହି ତୃତୀୟ ଅଧ୍ୟାୟ କେମିତି କର୍ମଯୋଗ ଭଗବାନଙ୍କର କର୍ମରୁ ଆରମ୍ଭ ହୋଇଛି ଭଗବାନ ସେଠି ଯୁକ୍ତ ହେବା ପାଇଁ ସମସ୍ତେ ଏହି ଭୌତିକ ଜଗତରେ ଯେତେବେଳେ ଆସୁଛନ୍ତି ସମସ୍ତଙ୍କୁ କର୍ମ କରିବାକୁ ପଡ଼ୁଛି. ମୁଁ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ଶକ୍ତି ସବୁ ରହିଛି, ବିଷ୍ଣୁ ଶକ୍ତି ପରାକର୍ତ୍ତା କ୍ଷେତ୍ରକାଂକ୍ଷା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ଉଚ୍ଚତେ. ଏ କର୍ମଶକ୍ତି ଯେଉଁ ରହୁଛି, ଯେଉଁ ଭଗବାନଙ୍କର ଅବିଦ୍ୟା ଶକ୍ତି ବା ନିଜକର ଶକ୍ତି, ଭଗବାନର ଶକ୍ତି ଅନେକ ରହିଛି, କିନ୍ତୁ ତାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଉଛି. ଗୋଟେ ହେଉଛି ବିଷ୍ଣୁ ଶକ୍ତି ପରାପକ୍ତା ଭଗବାନଙ୍କର ଶକ୍ତି, ଗୋଟେ ହେଉଛି ଉନ୍ନତର ଶକ୍ତି ପରା ଅର୍ଥାତ୍ ଉନ୍ନତର ଶକ୍ତି, ଏବଂ ଆଉ ଗୋଟେ ହେଉଛି କ୍ଷେତ୍ର ଜ୍ଞାନଖ୍ୟା ବା ତପସ୍ଥା ଶକ୍ତି, ଏବଂ ସେ ତପସ୍ଥା ବା କ୍ଷେତ୍ର ଜ୍ଞାନଖ୍ୟା ଇଏ ମଧ୍ୟ ଉନ୍ନତର ଶକ୍ତି ଭଗବାନଙ୍କର, କ୍ଷେତ୍ରଜ୍ଞାଖ୍ୟା ତଥା ପରା ସେ ମଧ୍ୟ ଉନ୍ନତର ଶକ୍ତି ଭଗବାନଙ୍କର. କିନ୍ତୁ ଭଗବାନଙ୍କର ଗୋଟେ ନିଚତର ଶକ୍ତି ରହିଛି ଯାହାକି ଅବିଦ୍ୟା କର୍ମ ସଂଜ୍ଞାନ, ଏହି କର୍ମ ଯେଉଁମାନେ କରୁଛନ୍ତି ସେମାନେ ଏହି ଭଗବାନଙ୍କର ଅବିଦ୍ୟା ଦ୍ୱାରା ଗ୍ରସ୍ତ ହୋଇକରି ସେମାନେ ଏସବୁ କର୍ମ କରୁଛନ୍ତି. ତେଣୁ ଏଇଟା ମଧ୍ୟ ଭଗବାନଙ୍କର ଗୋଟେ ଶକ୍ତି, ପୂଜା ଶକ୍ତି ଉଚ୍ଚତେ, ଏଇଟା ପୂଜା ଶକ୍ତି ଯଦି କରାଯାଉଛି. ତେଣୁ ଏହି ଭୌତିକ ଜଗତରେ ସମସ୍ତେ କର୍ମ କରୁଛନ୍ତି, ସେମାନେ ଯେହେତୁ ସେମାନେ ଆସିଛନ୍ତି ଅବିଦ୍ୟାଗ୍ରସ୍ତ ହୋଇଛନ୍ତି, ଭଗବାନ ଭୁଲି ଯାଇଛନ୍ତି, ସେଥିପାଇଁ ସେମାନେ ନିଜେ ଉପଭୋଗ କରିବାକୁ ଚାହୁଁଛନ୍ତି. ଭଗବାନ ଯେଭଳି ଭାବରେ ପରମ ଉପଭୋଗକାରୀ, ଭଗବାନ ହେଉଛନ୍ତି ପ୍ରକୃତରେ ଉପଭୋଗକାରୀ, ଆମେ ହେଉଛେ ଭଗବାନଙ୍କୁ ଉପଭୋଗ କରିବା ନିମିତ୍ତ ଉଦ୍ଦିଷ୍ଟ, କାରଣ ଆମେ ହେଉଛନ୍ତି ଭଗବାନଙ୍କର ଅଂଶ. ଏହି କଥା ସାଧାରଣତଃ ଲୋକମାନେ ଜାଣିପାରନ୍ତି ନାହିଁ, ତେଣୁ ସେମାନେ ନିଜେ ଉପଭୋଗ କରିବା ପାଇଁ ଚାହାନ୍ତି. ତେଣୁ ଯେହେତୁ ପ୍ରକୃତରେ ତାଙ୍କର ଉପଭୋଗ କରିବାର କ୍ଷମତା ନାହିଁ, ତେଣୁ ଭଗବାନ କୃପା କରି ତାଙ୍କୁ ଏହି ଭୌତିକ ଜଗତକୁ ପ୍ରେରଣ କରିଛନ୍ତି, ଯେଉଁଠିକି ସେ ନିଜେ ଉପଭୋଗକାରୀ ବୋଲି ନିଜକୁ ଅଭିମାନ କରିବ, ସେ ଭାବିବ ମୁଁ ଉପଭୋଗ କରୁଛି. କିନ୍ତୁ ଯେହେତୁ ତା'ର ପ୍ରକୃତରେ ଉପଭୋଗ କରିବାର କ୍ଷମତା ନାହିଁ, କିନ୍ତୁ ଉଦାହରଣ ସ୍ୱରୂପ ଆମେ ବର୍ଣ୍ଣନା କରାଯାଇଛି ଯେ ପ୍ରକୃତରେ ଯେଉଁ ଯଥା ତରମୂଳ ନିଶେ ଚାହେନା ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜ ପୋଷାଖା ଗୋଟେ ଗଛରେ ବହୁତ ପ୍ରକାର ଆମ୍ବ ପ୍ରତିମା ରହିଛି, ମୂଳଠାରୁ ଆରମ୍ଭ କରି ଅଗ୍ର ପର୍ଯ୍ୟନ୍ତ ଶାଖା ପ୍ରଶାଖା ଫଳ ଫୁଲ ଇତ୍ୟାଦି ସବୁ ବିଭିନ୍ନ ଆମ୍ବ ପ୍ରତିମା ରହିଛି। କିନ୍ତୁ ଯେଉଁ ଜଳ ପାନ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରୁଛି ଗଛ, ସେ ଚେର ମାଧ୍ୟମରେ ବା ମୂଳ ମାଧ୍ୟମରେ ଜଳ ଗ୍ରହଣ କରୁଛି, ଯଥା ତରମୂଳ ନିଶେଇ କମେଇ। ଯେଭଳି ଭାବରେ ନାରଦ ମୁନି ଏଇଟା ପ୍ରଚିତାନନ୍ଦ କହିଛନ୍ତି ଭାଗବତ ଚତୁର୍ଦ୍ଦଶରେ, ଯେଉଁଭଳି ଭାବରେ ଯଥା ତରମୂଳ ନିଶେଇ ଚେନେଇନ, ତରୁ ବା ଯେଉଁ ବୃକ୍ଷର ମୂଳରେ ଯଦି ପାଣି ଦେବା ତାହେଲେ ତୃପ୍ୟନ୍ତି ତତ୍ସ୍କନ୍ଦ ଭୁଜ ପ୍ରଶାଖା, ତାହେଲେ ତା'ର ଯେତେ ଶାଖା ଉପଶାଖା ଫଳ ଫୁଲ ପତ୍ର ଡାଳ ସବୁ ରହିଛି ସମସ୍ତେ ତାଙ୍କର ଖାଦ୍ୟ ପାଇପାରିବେ, ତୃପ୍ତି ସେମାନେ ତୃପ୍ତି ହୋଇପାରିବେ। କିନ୍ତୁ ଯଦି ଜଣେ ପ୍ରଶ୍ନ ପଚାରିବ ଏ କଥା ନାରଦମୁନି କହୁଛନ୍ତି ପ୍ରଚେତାମାନଙ୍କୁ, ପ୍ରଚେତାମାନେ କହିବେ ଏ ମୁନିଙ୍କର ଯଦି ଆମେ ଗଛର ମୂଳରେ ପାଣି ଦେଇ ଡାଳରେ ବା ଫଳର ତୁଳିରେ ସେ ପାଣି ଦେଲେ କ'ଣ ଅସୁବିଧା ଅଛି କି? ଅବଶ୍ୟ କିଛି ଅସୁବିଧା ନାହିଁ। ତେଣୁ ନାରଦମୁନି ଚିନ୍ତା କରିକିରି ଆଉ ଗୋଟେ ଉଦାହରଣ ଦେଲେ, କହିଲେ ପ୍ରଚେତାମାନେ ପ୍ରାଣ ପହରାଛ ଯତେନ୍ଦ୍ରିୟାଣ, ତମେ ଚିନ୍ତା କରୁଥିବ ଯେ ଗଛର ମୂଳରେ ପାଣି ଦେଇକିରି ଡାଳ ଫଳ ଫୁଲରେ ପାଣି ଦେଲେ କ'ଣ ଅସୁବିଧା ଅଛି, କାଳେ ଚିନ୍ତା କରୁଥିବ। ତେଣୁ ମୁଁ ଆଉ ଗୋଟେ ଉଦାହରଣ ଦେଉଛି, ଯଥା ପ୍ରାଣ ପହରାଛ ଆମେ ଯେଉଁ ଖାଦ୍ୟ ଖାଉଛେ କେମିତି ଖାଦ୍ୟ ଖାଉଛେ ନା, ଆଉ ମୁଖ ମାଧ୍ୟମରେ ପାଟି ମାଧ୍ୟମରେ ଆମେ ଖାଦ୍ୟଟି ଗ୍ରହଣ କରୁଛେ, କିନ୍ତୁ ସେ ଖାଦ୍ୟଟି ଯାଉଛି ପାକସ୍ଥଳକୁ ଯାଉଛି। ଏବଂ ପ୍ରାଣ ପହରାଛ ଯତେନ୍ଦ୍ରିୟାଣା, ଯେଭଳି ଭାବରେ ଆମର ଖାଦ୍ୟ ମୁଖ ମାଧ୍ୟମରେ ଆମର ଯେତେବେଳେ ପାକସ୍ଥଳକୁ ଯାଉଛି ସେତେବେଳେ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି, ତଥୈବ ସର୍ବାହରଣ ମୃତ୍ୟୁ ତେଜିଆ। ସେହିଭଳି ଭାବରେ ଯଦି ଆମେ କହିବା ଆମେ ପାଟିରେ ଖାଦ୍ୟ ନେଉଛେ ଉପଭୋଗ କରୁଛେ, ଆଖି ଦ୍ୱାରା ମଧ୍ୟ କିଛି ଉପଭୋଗ କରିବା, ଆଖି ଦ୍ୱାରା ଖାଦ୍ୟ ଗ୍ରହଣ କରିବା, ଆଖିରେ ଖାଦ୍ୟ ରଖିବା କାରଣ ଆଖିକୁ ନଷ୍ଟ ହୋଇଯିବ, କର୍ଣ୍ଣ ଗୋହରେ କିଛି ଖାଦ୍ୟ ରଖିବା ତାହେଲେ କର୍ଣ୍ଣଟି ନଷ୍ଟ ହୋଇଯିବ। ତେଣୁ ଆଖି କାନ ଏମାନଙ୍କର ଖାଦ୍ୟ ଗ୍ରହଣ କରିବାର ଉପଭୋଗ କରିବାର କ୍ଷମତା ନାହିଁ। କିନ୍ତୁ ଯଦି ସେହି ଖାଦ୍ୟ ମୁଖ ମାଧ୍ୟମରେ ଆମେ ଗ୍ରହଣ କରିବା ଏବଂ ସେ ଖାଦ୍ୟଟି ପାକସ୍ଥଳକୁ ଯିବ ତାହେଲେ ସମସ୍ତେ ଚକ୍ଷୁ ତା'ର ଖାଦ୍ୟ ପ୍ରାପ୍ତ ହୋଇପାରିବ, ଯେଉଁ ନରିସମେଣ୍ଟ ବା ପୁଷ୍ଟିପ୍ରାପ୍ତ ହେବା କଥା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପୁଷ୍ଟିପ୍ରାପ୍ତ ହୋଇପାରିବ। ତେଣୁ ଏଇଟା ଆମର କହିବାର ଉଦ୍ଦେଶ୍ୟ ଯେ ପ୍ରକୃତରେ ଆମେ ହେଉଛି ଭଗବାନର ଅଂଶ, ତେଣୁ ଅଂଶର ଉପଭୋଗ କରିବାର କ୍ଷମତା ନାହିଁ, ମାନେ ଇଣ୍ଡିପେଣ୍ଡେଣ୍ଟଲି ବା ସ୍ୱତନ୍ତ୍ର ଭାବରେ ଉପଭୋଗ କରିବାର କ୍ଷମତା ନାହିଁ, ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ। ତେଣୁ ଭଗବତ ଗୀତା ଅର୍ଜୁନରେ ଅର୍ଜୁନ କହୁଛନ୍ତି ପଞ୍ଚମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ, ଅର୍ଜୁନ ଲୋକମାନେ ଶାନ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି, ନା ପ୍ରଭୁ କିଭଳି ସେମାନେ ଶାନ୍ତି ପ୍ରାପ୍ତ ହୋଇପାରିବେ, ନା ଯଦି ସେମାନେ ଏଇ ତିନୋଟି ଜିନିଷ ଜାଣିବେ ତାହେଲେ ସେମାନେ ଶାନ୍ତିରେ ରହିପାରିବେ, କ'ଣ କ'ଣ ପ୍ରଭୁ? ନା ଭକ୍ତାରଂ ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱରମ ସୃଦଂ ସର୍ବଭୂତାନାମ ଜ୍ଞାନ୍ତ ମାନ ଶାନ୍ତି ମୁଖ୍ୟ। ପ୍ରକୃତ ଉପଭୋଗକାରୀ ହେଉଛି ମୁଁ ଭକ୍ତାରଂ ଯଜ୍ଞ ପ୍ରସାଦ, ଯିଏ ଯଜ୍ଞ କରନ୍ତୁ ବା ଯିଏ ତପସା କରନ୍ତୁ ତା'ର ପ୍ରକୃତ ଉପଭୋଗକାରୀ ହେଉଛି ମୁଁ, ସେମାନେ ନୁହନ୍ତି, ଅନ୍ୟମାନେ କେହି ଉପଭୋଗକାରୀ ନୁହନ୍ତି, ମୁଁ ହେଉଛି ଉପଭୋଗକାରୀ। ଭକ୍ତାରଂ ଯଜ୍ଞ ସର୍ବଲୋକ ମହେଶ୍ୱରମ, ଲୋକମାନେ ସମସ୍ତେ ଭାବୁଛନ୍ତି ସେମାନେ ହେଉଛନ୍ତି ମାଲିକ ବା ଈଶ୍ୱର ବା ନିୟନ୍ତ୍ରଣକାରୀ, କିନ୍ତୁ ତାଙ୍କର ଉପରେ ଯେ ନିୟନ୍ତ୍ରଣକାରୀ ଅଛନ୍ତି ତାକୁ ଭୁଲି ଯାଆନ୍ତି, ମୁଁ ହେଉଛି ସମସ୍ତଙ୍କର ଉପରେ ନିୟନ୍ତ୍ରଣକାରୀ ସର୍ବଲୋକ ମହେଶ୍ୱରମ, ସମସ୍ତଙ୍କର ମୁଁ ହେଉଛି ନିୟନ୍ତ୍ରଣକାରୀ, ପରମ ନିୟନ୍ତ୍ରଣକାରୀ ହେଉଛି ମୁଁ। ଏବଂ ସୃଦଂ ସର୍ବଭୂତାନାମ ଭକ୍ତାରଂ ଜଗତ ପ୍ରସାଦ ସର୍ବଲୋକ ମହେଶ୍ୱରମ ସୃଦଂ ସର୍ବଭୂତାନାମ, ମୁଁ ହେଉଛି ପ୍ରକୃତରେ ସମସ୍ତଙ୍କର ବନ୍ଧୁ, କିନ୍ତୁ ମୋତେ ଯଦି ଭୁଲି ଯାଇ ଅନ୍ୟମାନଙ୍କୁ ବନ୍ଧୁ ବୋଲି ଭାବନ୍ତି ତାହେଲେ ସେମାନେ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇ ତିନୋଟି ଜିନିଷ ଯଦି ଆମେ କରିବ ଜ୍ଞାତ ମାନ ଶାନ୍ତି ମିଳୁଛନ୍ତି ତାହେଲେ ସେମାନେ ଶାନ୍ତି ରହିପାରିବେ। କିନ୍ତୁ ଯେହେତୁ ଲୋକମାନେ ଏଇ ପଥରେ ଏଇ ଶାନ୍ତିର ପଥରେ ଯାଉନାହାନ୍ତି ତେଣୁ ଅଶାନ୍ତିରେ ସେମାନେ ରହୁଛନ୍ତି। ତେଣୁ ଅଶାନ୍ତ ସେ କୁଟ ସୁଖ ଅଶାନ୍ତ ହେଲେ ସୁଖ କେମିତି ସେମାନେ ପ୍ରାପ୍ତ ହେଇପାରିବେ। ତେଣୁ ପ୍ରକୃତ ଉପଭୋଗକାରୀ ହେଉଛନ୍ତି ଭଗବାନ, କିନ୍ତୁ ଆମେ ସେଇଟାକୁ ନିଜକୁ ପ୍ରକୃତରେ ଉପଭୋଗକାରୀ ବୋଲି ଭାବୁଛେ। ପ୍ରକୃତ ଉପଭୋଗ କରିବାର କ୍ଷମତା ଆମର ନାହିଁ। ସେଥିପାଇଁ ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ପୁରୁଷାଂ ପ୍ରକୃତି ସ୍ତୋରି ନୁକ୍ତେ ପ୍ରକୃତିଜାନ ଗୁଣାନ୍ କାରଣ ଗୁଣ ସଂଘର୍ଷ ସରସ୍ୱତ ଜନଜନସୁ। ଏଠି ତଥାକଥିତ ପୁରୁଷ ତଥାକଥିତ ସ୍ତ୍ରୀ ପ୍ରକୃତରେ ସମସ୍ତେ ନିଜକୁ ପୁରୁଷ ଅଭିମାନ କରୁଛନ୍ତି ଅର୍ଥାତ୍ ନିଜକୁ ଉପଭୋଗକାରୀ ବି ଭାବୁଛନ୍ତି। ତେଣୁକରି ସେମାନେ ଏଇ ଭୌତିକ ଜଗତର ତ୍ରିଗୁଣରେ ଭୁକ୍ତେ ପ୍ରକୃତିଜାନ ଗୁଣା ସତ୍ୱ ରଜତମ ଏଇ ତିନି ଗୁଣ ଦ୍ୱାରା ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇ ତ୍ରିଗୁଣ ଦ୍ୱାରା ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ନିଜକୁ ଉପଭୋଗକାରୀ ବି ଭାବି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁକରି ସତ୍ ଅସତ୍ ଜୋନି ଜନ୍ମସୁ। ତେଣୁ କେତେବେଳେ ସେମାନେ ଉନ୍ନତର ଲୋକ ପ୍ରାପ୍ତ ହେଉଛନ୍ତି, ସେମାନେ ସତ୍ୱଗୁଣର ଦ୍ୱାରା କାର୍ଯ୍ୟ କରୁଛନ୍ତି, ସେମାନେ ଅନ୍ତିମରେ ଉନ୍ନତ ଲୋକକୁ ଯାଉଛନ୍ତି, ଉଦ୍ଧାର ଅଛନ୍ତି ସତ୍ୟସ୍ଥା, ଏବଂ ରଜଗୁଣରେ ରହିଲେ ସେମାନେ ସେହି ସ୍ଥିତିରେ ରହିଅଛନ୍ତି, ଏବଂ ତମଗୁଣରେ ଯେଉଁମାନେ ରହୁଛନ୍ତି ସେମାନଙ୍କର ଅଧପତନ ହୋଇଯାଉଛି, ଅଧପଛନ୍ତି ତାମସା। ତେଣୁ ଯାହା ବି ହଉ ଏଇ ଭୌତିକ ଜଗତରେ ସମସ୍ତେ ଏଇ ଉପଭୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ ଭଗବାନ ଏଇ ଭୌତିକ ଜଗତକୁ ତାଙ୍କୁ ପ୍ରେରଣ କରୁଛନ୍ତି, କାରଣ ପ୍ରକୃତିରେ ତାଙ୍କର ଉପଭୋଗ କରିବାର କ୍ଷମତା ନାହିଁ। ତେଣୁ ଏଇ ଯେଉଁ ଉପଭୋଗ କରୁଛନ୍ତି ଭଗବାନ ସେଥିପାଇଁ ଏଇ ଯେଉଁ ଭୌତିକ ଜଗତକୁ ମାୟା ଜଗତ ବୋଲି କୁହାଯାଉଛି। ପ୍ରକୃତରେ ଯେଉଁଟା ନୁହଁ ସେଇଟା ହିଁ ସେମାନେ ଭାବୁଛନ୍ତି ଇଏ ହେଉଛି ଆନନ୍ଦ, ପ୍ରକୃତରେ ଆନନ୍ଦ ନାହିଁ। ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ଏଇଟା ଭଗବତ ଗୀତାରେ କହୁଛନ୍ତି କେଉଁ ଅଧ୍ୟାୟରେ ନା ଭଗବାନ କହୁଛନ୍ତି ଅର୍ଜୁନ ଭଗବତ ଗୀତା 5 ଅଧ୍ୟାୟରେ କହୁଛନ୍ତି ଯେ ସାଧାରଣତଃ ଲୋକମାନଙ୍କର ଏଇ ଅବିଦ୍ୟାଗ୍ରସ୍ତ ହେଇଥିବାରୁ ଲୋକମାନେ ନିଜକୁ ଉପଭୋଗ କରିବେ ବୋଲି ଭାବୁଛନ୍ତି, ଏବଂ ସେମାନେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ପ୍ରକୃତରେ ସେଇଟା ପ୍ରକୃତ ଆନନ୍ଦ ନୁହଁ। ନା କିଭଳି କହୁ ନା ଯେହି ସଂସ୍ପର୍ଶ ଭୋଗା ଦୁଃଖ ଜନ ଏ ବୋଧେ ଆଦ୍ୟାନ୍ତ ମନ୍ଦ କୁହନ୍ତି ଇଏ ନୁହଁ ସେ ରମତେ ବୁଦ୍ଧ। ପ୍ରକୃତରେ ଲୋକମାନେ ବୁଦ୍ଧିମାନ ନୁହନ୍ତି, ନା କାହିଁକି କହୁ ନା ସେମାନେ ଇନ୍ଦ୍ରିୟ ଦ୍ୱାରା ଉପଭୋଗ କରୁଛନ୍ତି, ସୁଖ ଉପଭୋଗ କରୁଛନ୍ତି, ସଂସ୍ପର୍ଶ ଦ୍ୱାରା ଭୋଗା ଶବ୍ଦ ସ୍ପର୍ଶ ରୂପରସ ରନ୍ଧ ଏଇ ରହିଛି ପାଞ୍ଚଟି ବିଷୟ। ଶବ୍ଦକୁ କର୍ଣ୍ଣ ମାଧ୍ୟମରେ ଆନନ୍ଦ ଉପଭୋଗ କରୁଛନ୍ତି, ସ୍ପର୍ଶକୁ ଚୋକ ମାଧ୍ୟମରେ ସେହି ସ୍ପର୍ଶ ଆନନ୍ଦ ଉପଭୋଗ କରୁଛନ୍ତି, ରୂପକୁ ଚକ୍ଷୁ ମାଧ୍ୟମରେ ଆନନ୍ଦ ଉପଭୋଗ କରୁଛନ୍ତି, ରସକୁ ଜିଭା ମାଧ୍ୟମରେ ଆନନ୍ଦ ଉପଭୋଗ କରୁଛନ୍ତି, ଗନ୍ଧକୁ ନାସିକା ମାଧ୍ୟମରେ ଯେଉଁ ଆନନ୍ଦ ଉପଭୋଗ କରୁଛନ୍ତି ଇଏ ହେଉଛି ଦୁଃଖ ଦୁର୍ଣ୍ଣୟ। ପ୍ରକୃତରେ ଦୁଃଖରୁ ହିଁ ଆରମ୍ଭ ହେଉଛନ୍ତି, ଲୋକମାନେ ଦେଖିକି ମଧ୍ୟ ସେଇଟା ଜାଣିପାରୁନାହାନ୍ତି। ଦୁଃଖ କଲେ କିଛି ସୁଖ ପାଉଛନ୍ତି, ଏବଂ ଯଦି ବା କିଛି ସୁଖ ପାଉଛନ୍ତି ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି। ତେଣୁ ନେଇଛୁ ରମତେ ବୁଦ୍ଧ, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ। କିନ୍ତୁ ସମସ୍ତଙ୍କର ତ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି, 5 ପ୍ରକାର ଅବିଦ୍ୟା ବୋଲି କୁହାଯାଇଛି ଯେ ବ୍ରହ୍ମା ସୃଷ୍ଟି କରୁଛନ୍ତି ଭୌତିକ ଜଗତକୁ, 5 ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି, ତମ ତାମିଶ୍ର ଅମୃତାମିଶ୍ର ତମ ମୋହ ମହାତମ ଏଇଭଳି 5ଟି ପ୍ରକାର ଅଜ୍ଞାନ ବା ଅବିଦ୍ୟା ସୃଷ୍ଟି କରିଛନ୍ତି। ସମସ୍ତେ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି, ତେଣୁ ସମସ୍ତେ କର୍ମ କରୁଛନ୍ତି। ତେଣୁକରି ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ପ୍ରଥମେ କର୍ମଯୋଗ ବିଷୟରେ କହୁଛନ୍ତି, ଆମେ ସମସ୍ତେ କିଛି କର୍ମ କରୁଛେ, ତେଣୁ ସେଇ କର୍ମଟାକୁ କେମିତି ଭଗବାନଙ୍କ ସହିତ ନିଯୁକ୍ତ କରିବା, ଯୋଗ କରିବା, ତେଣୁ କର୍ମଯୋଗ ବୋଲି କରିବେ। ତେଣୁ ଭଗବାନଙ୍କ ସହିତ କର୍ମରେ ଯୋଗ ଯୁକ୍ତ ନ ହେବା ପର୍ଯ୍ୟନ୍ତ ସେ ଉନ୍ନତି ଲାଭ କରିପାରିବ ନାହିଁ। କର୍ମଫଳ ଯୋଗ କରୁଥିବ ଭୌତିକ ଜଗତରେ, କେତେ ଉର୍ଦ୍ଧକୁ ଯାଉଥିବ, କେତେ ନିମ୍ନକୁ ଯାଉଥିବ। ତେଣୁ ଏଇ 3ୟ ଅଧ୍ୟାୟରେ କର୍ମଯୋଗ ବିଷୟରେ ଭଗବାନ କହୁଛନ୍ତି। ଅର୍ଜୁନ ପ୍ରଥମେ ସବୁ ତାଙ୍କର ମସ୍ତିଷ୍କ ବିଭ୍ରମ ହେଇଯାଇଛି, ବିଭ୍ରାନ୍ତି ହେଇଯାଇଛି ତାଙ୍କର। ପ୍ରଭୁ ମୋତେ ଯେଉଁ କହିଲେ 3ୟ ଅଧ୍ୟାୟରେ ଯେଉଁ ଭଗବାନ କହିଲେ ଯାହାସି ଚେତ କର୍ମଣାସ୍ତେ ମଦା ବୁଦ୍ଧି ଜନାର୍ଦ୍ଦନ ତତ୍କିଙ୍କ ମାଣ ଗୋରେ ମନ ଯୋଗ କେଶବ। ନିରାମିଷ ଶ୍ରେଣୀ ଓ ବାକ୍ୟ ବୁଦ୍ଧି ଭଳିକମ୍ ବଲେ ନିଶ୍ଚୟ ଦୁଇ ଶ୍ରେୟ ମହାତ୍ମ୍ୟା ତୃତୀୟ ଅଧ୍ୟାୟ ଆରମ୍ଭରେ ଅର୍ଜୁନ ହିଁ ପ୍ରଶ୍ନ ବି ପଚାରିଛନ୍ତି। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ବି କହିଲେ ସାଂଖ୍ୟ ଯୋଗ ସାଂଖ୍ୟ ଏବଂ ଭକ୍ତି ଏ ଦୁଇଟି ବିଷୟରେ କହିଲେ ଜ୍ଞାନ ଏବଂ ଭକ୍ତି ତଦନ୍ତ କର୍ମ ମଧ୍ୟ ନିଶ୍ଚିତ ରହିଛି। ତେଣୁ ଅର୍ଜୁନ ବୁଝିପାରୁନାହାନ୍ତି, ପ୍ରକୃତିରେ ଅର୍ଜୁନ ଯଦି ବୁଝୁନାହାନ୍ତି ତାହା ନୁହଁ, ଆମମାନଙ୍କ ପାଇଁ ଏହି ପ୍ରଶ୍ନ ସବୁ ପଚାରିଛନ୍ତି ଅର୍ଜୁନ। ତେଣୁ ପ୍ରଭୁ ଆପଣ ତ କହିଲେ ଯାହାସି ଚେତ୍ କର୍ମଣାସ୍ତି ମଦା ବୁଦ୍ଧି ଜନାର୍ଦ୍ଦନ, ବୁଦ୍ଧି ଯୋଗ ହେଉଛି କର୍ମଯୋଗ ଠାରୁ ଉନ୍ନତ, ତାହେଲେ ମୋତେ କାହିଁକି କର୍ମରେ ଘୋର କର୍ମରେ ନିଯୁକ୍ତ କରୁଛନ୍ତି? ମୁଁ ମୋର ପିତାମାନଙ୍କୁ ହତ୍ୟା କରିବି, ଗୁରୁଙ୍କୁ ହତ୍ୟା କରିବି, ଏସବୁ କାର୍ଯ୍ୟରେ କାହିଁକି ମଧ୍ୟ ନିଯୁକ୍ତ କରୁଛନ୍ତି? ଡାମିଶ୍ରେଣୀ ବାକ୍ୟ ନୁହଁ, ଏ ଯେଉଁ ମିଶ୍ରିତ ବାକ୍ୟ ଆପଣ କହୁଛନ୍ତି ଏଥିରେ ମୋର ବୁଦ୍ଧି ମୋ ହୋଇଯାଉଛି। ଯଦେକମ୍ ବଲ ନିଶ୍ଚୟ ଦେନ ଶ୍ରେୟମ ମହାତ୍ମ୍ୟା, ତେଣୁ ନିଶ୍ଚିତ ଭାବେ ମୋତେ କୁହନ୍ତୁ କେଉଁଟା ମୁଁ କରିବି। ତେଣୁ ଭଗବାନ ପ୍ରଥମେ ଏଇ କର୍ମଯୋଗ ବିଷୟରେ କହୁଛନ୍ତି, ପ୍ରଥମରୁ ଯେଉଁ ରହିଛି ପ୍ରଥମ ଛଅଟି ଅଧ୍ୟାୟ ଏ କର୍ମଯୋଗ ବିଷୟରେ ବିଶେଷ ଭାବରେ କର୍ମଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଲୋକମାନେ ଏଇ ଯେଉଁ ଅବିଦ୍ୟାଗ୍ରସ୍ତ ହେଇକିରି ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ତେଣୁ ସେଥିରେ ସେମାନେ ଯେଉଁ ଆନନ୍ଦ ଉପଭୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି, ବିଭିନ୍ନ ପ୍ରକାର ପାପ କର୍ମ ଜାଣିକି ମଧ୍ୟ ଏଇଟା ପାପ କର୍ମ ଆର କଲେ ଆମର ଫଳ ମୁଁ ନଷ୍ଟ ଭୋଗ କରିବାକୁ ପଡ଼ିବ, ବିଭିନ୍ନ ପ୍ରକାର ଜାଣିକି ମଧ୍ୟ କେତେ ଜଣ ଅଜାଣତରେ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଜାଣିକି ମଧ୍ୟ କରୁଛନ୍ତି ତାଙ୍କ ବିଷୟରେ ଆଶ୍ଚର୍ଯ୍ୟ ହେଉଛନ୍ତି ଅର୍ଜୁନ। ପ୍ରଭୁ କାହିଁକି ଲୋକମାନେ ଅର୍ଥ କିଏ ନା ଆ ପୂର୍ବ ଶ୍ଳୋକରେ କଥା କହୁଛନ୍ତି, ଅର୍ଥ କିଏ ନା ପ୍ରଯୁକ୍ତ ପାପୀ ଚାରିଟି ପୁରୁଷ ଅନିଚ୍ଛନ ବି ବାସ୍ନା ବଳାଧିକ ନିୟୋଜିତ, ଏଇ ଯେଉଁ ପ୍ରଶ୍ନଟି ପଚାରିଲେ ଅର୍ଜୁନ, ତା ପୂର୍ବରୁ ଭଗବାନ କହିଲେ ଯେ ସଦୃଶମ ଚେଷ୍ଟ ସୋସା ପ୍ରକୃତି ଜ୍ଞାନବାନ କି ପ୍ରକୃତି ଜ୍ଞାନୀ ଭୂତାନ ନିଭ୍ରାନ୍ତି କରି ସେ ଲୋକମାନେ ତାଙ୍କର ଯେଉଁ ସ୍ୱଭାବ ରହିଛି, ତା'ର ରଜଗୁଣର ସ୍ୱଭାବ ରହିଛି, ତା'ର ସତ୍ୟଗୁଣର ସ୍ୱଭାବ ରହିଛି, ତା'ର ତମଗୁଣର ସ୍ୱଭାବ ରହିଛି, ତେଣୁ ସେଇ ସେମାନେ ସେଇ ସ୍ୱଭାବ ଅନୁସାରେ କର୍ମ କରୁଛନ୍ତି। ଯେତେ ଚେଷ୍ଟା କଲେ ମଧ୍ୟ ନିଗ୍ରହଣ କି କରିଛି, ତେଣୁ ଚାହିଁଲେ ମଧ୍ୟ ମୁଁ ଏଇଟା କରିବି ନାହିଁ କିନ୍ତୁ କରିପାରିବି ନାହିଁ, କାହିଁକି ନା ସ୍ୱଭାବ ତାଙ୍କୁ ସେ କର୍ମରେ ନିଯୁକ୍ତ କରୁଛି। ତେଣୁ ଏଇଟା ଶୁଣି ଅର୍ଜୁନ ଏଇ ପ୍ରଶ୍ନଟି ପଚାରିଥିଲେ, ତା ପୂର୍ବ ଶୋକ ସେ ପଚାରିଥିଲେ, ତେଣୁ କାହିଁକି ଅର୍ଥ କିଏ ନ ପ୍ରଯୁକ୍ତ ପାପଙ୍କ ଚାରିଟି ପୁରୁଷ ନ କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି? ଜାଣିଛନ୍ତି ପାପ କାର୍ଯ୍ୟ କଲେ ତାଙ୍କୁ ଦୁଃଖ ଭୋଗ କରିବାକୁ ପଡ଼ିବ, ନର୍କ ଭୋଗ କରିବାକୁ ପଡ଼ିବ, ଦଣ୍ଡ ଭୋଗ କରିବାକୁ ପଡ଼ିବ, କିନ୍ତୁ ତଥାପି ସେମାନେ ପାପ କାର୍ଯ୍ୟ କରୁଛନ୍ତି। ଆଶ୍ଚର୍ଯ୍ୟ ହେଇ ପଚାରୁଛନ୍ତି ଅର୍ଥ କିଏ ନ ପ୍ରଯୁକ୍ତ ପାପଙ୍କ ଚାରିଟି ଅନିଚ୍ଛନ ପ୍ରଶ୍ନୀୟ, ଯଦି ସେମାନେ ଚାହୁଁନାହାନ୍ତି କିନ୍ତୁ ତଥାପି ଯେମିତି ତାଙ୍କୁ ଜବରଦସ୍ତି ସେ କାର୍ଯ୍ୟ ନିଯୁକ୍ତ କରୁଛି, ବଳାଧିକ ନିୟୋଜିତ। ତେଣୁ ଏହି ପ୍ରଶ୍ନର ଉତ୍ତରରେ ଭଗବାନ କହିବେ, ଏଇ ଯେଉଁ ଆରମ୍ଭ ହେଲା 37ରୁ ଅନ୍ତିମ ପର୍ଯ୍ୟନ୍ତ ଏଇ ସେହି ପ୍ରଶ୍ନର ଉତ୍ତରରେ ଏଇସବୁ ଗୁଡ଼ା କହିବେ, ଏଇସବୁ କଥା ସବୁ କହିବେ। 43 ପର୍ଯ୍ୟନ୍ତ ନା କେତେ ଅଛି ଅଧ୍ୟାୟରେ ସେସବୁ ଶ୍ଳୋକ ଏଇ ଯେଉଁ ସବୁ ଯାଏ 37-43 ଏଇ 7ଟି ଶ୍ଳୋକ ସେଇ ଗୋଟିଏ ପ୍ରଶ୍ନର ଉତ୍ତରରେ ଏଇସବୁ କଥା କହିଛନ୍ତି। ତେଣୁ ପ୍ରଥମେ କହୁଛନ୍ତି ଅର୍ଜୁନ, ଏ କାହିଁକି ଏସବୁ କରୁଛନ୍ତି ନା କାମ ଏଇସବୁ କ୍ରୋଧ ହେଇଯାଏ, ଏ କାମ ଦ୍ୱାରା କାମ ଯେଉଁ ରହିଛି ରଜରୁ ଗୁଣରୁ ଆସୁଛି, ରଜଗୁଣ ସମସ୍ତେ ଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି, ତେଣୁ ବିଶେଷ ଭାବରେ ଜଣେ ରଜତମ ଗୁଣର ପ୍ରାଧାନ୍ୟ ରହିଛି, ତେଣୁ ସେମାନେ ବିଭିନ୍ନ ପ୍ରକାର ପାପ କାମ କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି, କାମ ଏସବୁ କ୍ରୋଧ ଏସବୁ ରଜଗୁଣ ସମୁଦ୍ର ରଜଗୁଣର ପ୍ରଭାବରେ ସେମାନେ ତାଙ୍କର ବିଭିନ୍ନ ପ୍ରକାର କାମ କାର୍ଯ୍ୟକ୍ରମ ରହୁଛି, ଲୋଭ ଆସୁଛି, କାମ ଆସୁଛି, କ୍ରୋଧ ଆସୁଛି, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ଆ ପୂର୍ବରୁ ଦ୍ୱିତୀୟ ଅଧ୍ୟାୟରେ ସେ କଥା କହିଥିଲେ ଅର୍ଜୁନ, ବିଧାୟତ ବିଷୟ ପୁରୁଷ ସଙ୍ଗ ସ୍ତ୍ରୀ ସେ ବିଧାୟତି ସଂଘାତ ସଂଘାତ କାମ କାମ କ୍ରୋଧ ବିଧାୟତେ ଏସବୁ କଥା କହିଥିଲେ ଆଗରୁ ଦ୍ୱିତୀୟ ଅଧ୍ୟାୟ କହିଛନ୍ତି। ଯେତେବେଳେ ଆମେ ବିଷୟ ବିଷୟରେ ଚିନ୍ତା କରୁଛେ ସେତେବେଳେ ଆମର ଆସକ୍ତି ଆସୁଛି, ଏ ଆସକ୍ତିରୁ କାମ ଯାହା ହେଉଛି, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି, କ୍ରୋଧରୁ ମୋହ ଆସୁଛି, ମୋହରୁ ସ୍ମୃତି ବିଭ୍ରମ ହେଉଛି, ସ୍ମୃତି ବିଭ୍ରମରୁ ବୁଦ୍ଧିନାଶ ହେଉଛି, ବୁଦ୍ଧିନାଶ ହେଲେ ଆମର ପତନ ହୋଇଯାଉଛି, କଥା ଦ୍ୱିତୀୟ ଅଧ୍ୟାୟ କହିଥିଲେ ଭଗବାନ। ତେଣୁ ଭଗବାନ ଏଠି କହୁଛନ୍ତି ଅର୍ଜୁନ, କାହିଁକି ଲୋକମାନେ ପାପ କାର୍ଯ୍ୟ କରୁଛନ୍ତି ନା କାମ ଏସ କ୍ରୋଧ ଏସ, କାମ ଦ୍ୱାରା ସେମାନେ ଭାବିତ ହେଇକିରି ସେସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ସେମାନେ ନିଜକୁ ନିବୃତ୍ତ ହେଇପାରୁନାହାନ୍ତି, ନିଜକୁ ନିବୃତ୍ତ କରିପାରୁନାହାନ୍ତି, ଗୁଣର ପ୍ରଭାବରେ ଗୁଣକୁ ଜଣେ ପାରି ପାରିବ ନାହିଁ। ପ୍ରଥମ ଅଧ୍ୟାୟ କହିବି ଅର୍ଜୁନ, ଏଇ ଯେଉଁ ଗୁଣ ରହିଛି ତେଣୁ ସବୁ ବିଷୟରେ ଗୁଣ ବିଷୟରେ କହିଲି, ଏଇ ଗୁଣଟା ହେଉଛି ମୋର ଦୈବେଶା ଗୁଣ ହୋଇ ମୋ ମାୟା ଦୂରତା ଏଇ ଗୁଣକୁ ଜଣେ ପାର ହେଇପାରିବ ନାହିଁ ତା ପ୍ରଭୁ କ'ଣ ହେବ ତାହେଲେ ତାଙ୍କର ଅବସ୍ଥା ସେମାନେ ମୋର ଶରଣରେ ଗଲେ ଯଦି ଯିବେ ମାମି ଯଦି ପ୍ରପଦ୍ୟନ୍ତେ ଯଦି ମୋର ଶରଣରେ ଯାଆନ୍ତି ତାହେଲେ ମାୟା ନେତା କରନ୍ତି ଯେ ତାହେଲେ ସେମାନେ ମାୟାକୁ ଚଳି ଯାଇପାରିବେ ନହେଲେ ନିଜ ଚେଷ୍ଟାରେ ଯେତେ ଚେଷ୍ଟା କଲେ ମଧ୍ୟ ଯେତେ ତପସ୍ୟା କରନ୍ତୁ ଯେତେ ଦାନ କରନ୍ତୁ ଯେତେ ଯଜ୍ଞ କରନ୍ତୁ ନିଜ ଚେଷ୍ଟାରେ କେହି ଏ ମାୟାକୁ ପାର ହେଇପାରିବେ ନାହିଁ ସତ ମଧ୍ୟରେ ସେଟା କହିପାରୁନି ତେଣୁ ଏଠି କହୁଛନ୍ତି ଅର୍ଜୁନ ଏ କାମ ଆଉ କ୍ରୋଧରୁ ଏଠି ଦାହତ ହେଉଛି କାମ କ୍ରୋଧ କାହିଁକି ହେଉଛି ନା ରଜଗୁଣରୁ ଦାହତ ହେଉଛି ରଜଗୁଣ ସବୁ ଭଲ ତେଣୁ ମୁଁ ଅର୍ଜୁନ କହୁଛନ୍ତି ପ୍ରଭୁ ଯଦି କିଛି କାମନା ଜାତ ହେଲା ଆପଣଙ୍କ ରଜଗୁଣରୁ କାମନା ଜାତ ହେଲା ସେ କାମନାଟା ପୂରଣ କରିଦେଲେ ଅସୁବିଧା କ'ଣ ହେବ ତାହେଲେ କାମନା ରହିବ ନା ମହାସନ ଯେତେ କାମନା ଅଛି ଯେତେ ପୂରଣ କଲେ ମଧ୍ୟ ସେ କାମନାଟା କେବେ ପୂରଣ ସେ ବଡ଼ି ବଡ଼ିକା ଚାଲିଛି ମହାସନ ମହାପାତ୍ମା ଯେତିକି ପ୍ରକାର ପାପ କାର୍ଯ୍ୟ ଅଛି ସବୁ ପାପ କାର୍ଯ୍ୟରୁ ସେ ନିବୃତ୍ତ ହେବା ପାଇଁ ଚାହିଁବ ନାହିଁ ପାପ କାର୍ଯ୍ୟ କାମ ପୂରଣ କରିବା ପାଇଁ ସବୁ କରିବ ବିଧି ଏନମ୍ ଇଏ ବୈରିଣ ଏମାନେ ଜାଣ ଏ କାମ କ୍ରୋଧ ଏମାନେ ହେଉଛନ୍ତି ଆମେ ଶତ୍ରୁ ଏଟାକୁ ଜାଣ ଆକୁ ବିସ୍ତାର ଭାବେ ବର୍ଣ୍ଣନା କରିବେ ଏ ସାଧନ ଶ୍ଳୋକରେ ତାର ଅର୍ଥ ବର୍ଣ୍ଣନା କରିବେ ତେଣୁ ଭୌତିକ ଜଗତରେ ସମସ୍ତେ ଏହି ପ୍ରକାର କାର୍ଯ୍ୟ କରୁଛନ୍ତି ତେଣୁ ଅନ୍ତିମରେ ଭଗବାନ କହିବେ ଯେ ଅର୍ଜୁନ ଏଇ ଯେଉଁ ଯେଉଁ ବୁଦ୍ଧି ପ୍ରଦାନ କଲି ଏହି ବୁଦ୍ଧି ଦ୍ୱାରା ତୁମେ ମୋର ସେଥିରେ ଯୁକ୍ତ ହେବ ଏବଂ ବୁଦ୍ଧେ ପରମ ବୁଦ୍ଧା ସତ୍ୟଭ୍ୟାତ୍ ମାନମାତ୍ମାନା ତାହେଲେ ତୁମେ ଏଇ କାମ କ୍ରୋଧକୁ ଦମନ କରିପାରିବ ବା ନିଜ ମନକୁ ଦମନ କରିପାରିବ ଆତ୍ମା ଆତ୍ମନା ଏବଂ ବୁଦ୍ଧେ ପରମ ବୁଦ୍ଧା ସତ୍ୟଭ୍ୟାତ୍ମାନମାତ୍ମା ଜୟ ଶତ୍ରୁ ମହାଭାବ ଇଏ ଆମର ହେଉଛନ୍ତି ଶତ୍ରୁ ତୁମେ ମହାଭାବ ତୁମର ଶକ୍ତି ରହିଛି ତୁମେ ଏ ଶତ୍ରୁକୁ ଜିତିପାରିବ କାରଣ ତୁମେ ମୋର ଶରଣରେ ଯାଇଛ ତୁମ ବୁଦ୍ଧିକୁ ମୋ ସହିତ ଯୁକ୍ତ କରିଛ ତେଣୁ ଯେଉଁମାନେ ତାଙ୍କର ବୁଦ୍ଧିକୁ ମୋ ସହିତ ଯୁକ୍ତ କରିବେ ସେମାନେ ଶତ୍ରୁକୁ ଜୟ କରିପାରିବେ ନହେଲେ କିଏ ଜୟ କରିପାରିବେ ନାହିଁ ଏହି ଶତ୍ରୁ ମହାଭାବ କାମରୂପମ ଦୁରାସନ ଏ ଯେଉଁ କାମରୂପକ ମହାସମୁଦ୍ର ରହିଛି ତାକୁ ପାର ହେବାଟା ଏତେ ସହଜ ନୁହଁ କିନ୍ତୁ ଯଦି ସେମାନେ ମୋ ସହିତ ଯୁକ୍ତ ହେବେ ତାହେଲେ ଏଇ କାମ ଏକ ମହାସମୁଦ୍ରକୁ ପାର ହୋଇପାରିବେ ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଜୟ ବହୁତ ମହାନନ୍ଦ।